ఆకాశవాణి సంవాద పొడుచుంటి చందన్ ఘోష్ ముఖ్య సంవాద. ବିଜେପି ତୃତୀୟଥର ଲାଗି କ୍ଷମତାକୁ ଆସିଲେ ଭାରତ ବିଶ୍ୱର ସର୍ବୋଚ୍ଚ ତିନୋଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇବ ବୋଲି ବରିଷ୍ଠ ବିଜେପି ନେତା ଅମିତ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ଓଡ଼ିଶାରେ ଆଉ ତିନୋଟି ଏବଂ ବିଜେପି ଆଉ ଆଠଟି ବିଧାନସଭା ଆସନ ଲାଗି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡର ପାର୍ବତ୍ୟ ଜିଲ୍ଲାଗୁଡ଼ିକର 575 ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ 699.89 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଦେଶରେ ନଦୀଗୁଡ଼ିକ ଦ୍ରୁତଗତିରେ ଶୁଖିବାରେ ଲାଗିଥିବାରୁ ଉଦ୍ବେଗ ପ୍ରକାଶ କଲେ କେନ୍ଦ୍ରୀୟ ଜଳ ଆୟୋଗ। ଏବଂ ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ତୃତୀୟଥର ଲାଗି କ୍ଷମତାକୁ ଆସିଲେ ଭାରତ ବିଶ୍ୱର ସର୍ବୋଚ୍ଚ ତିନୋଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇବ ବୋଲି ବରିଷ୍ଠ ବିଜେପି ନେତା ଅମିତ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଜି ଗୁଜରାଟର ପୋରବନ୍ଦରଠାରେ ଏକ ନିର୍ବାଚନୀ ର୍ୟାଲିକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ବିଜେପି ସରକାର ଧାରା 370 ଉଚ୍ଛେଦ କରିବା, ରାମ ମନ୍ଦିର ନିର୍ମାଣ, ଦେଶରେ ସନ୍ତାସବାଦ ଏବଂ ନକ୍ସଲବାଦକୁ ସଫଳତାର ସହ ନିୟନ୍ତ୍ରଣ କରିବା ସହିତ ଶାନ୍ତି ଫେରାଇ ଆଣିବା ଦିଗରେ ନେଇଥିବା ଐତିହାସିକ ନିଷ୍ପଭି ଲାଗି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ବିଜେପି ଗୁଜରାଟର ସମସ୍ତ 26 ଯାକ ସଂସଦୀୟ ଆସନରେ ବିଜୟ ଲାଭ କରିବା ସହିତ କ୍ରମାଗତ ତୃତୀୟଥର ଲାଗି କେନ୍ଦ୍ରରେ କ୍ଷମତାସୀନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହାଛଡ଼ା ଗୁଜରାଟର ଅନେକ ସ୍ଥାନରେ ଥିବା ଜଳ ସମସ୍ୟାକୁ କେବଳ ବିଜେପି ସରକାର ହିଁ ସମାଧାନ କରିପାରିବା ସହିତ ରାଜ୍ୟର ସାମଗ୍ରିକ ସମୃଦ୍ଧି ସାଧନ କରିପାରିଛି ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ତେବେ ଭୋଟ୍ ବ୍ୟାଙ୍କ ରାଜନୀତି ଏବଂ ତୁଷ୍ଟିକରଣ ନୀତି ଲାଗି ଶ୍ରୀ ଶାହା କଂଗ୍ରେସ ଦଳକୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଭାଲସାଦ ଜିଲ୍ଲାର ଧରମପୁରଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ର୍ୟାଲିକୁ ଆଜି ସମ୍ବୋଧିତ କରିଛନ୍ତି। ଗତ 10 ବର୍ଷ ମଧ୍ୟରେ ଗରିବ ଏବଂ ଜନଜାତି ଲୋକଙ୍କ ପ୍ରତି ବିଜେପି ସରକାର ଅନ୍ୟାୟ କରିବା ସହିତ ବେକାରୀ ଏବଂ ମୁଦ୍ରାସ୍କୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ ଯାଇଛି ବୋଲି ଶ୍ରୀମତୀ ଗାନ୍ଧି ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳ ଯଦି କ୍ଷମତାକୁ ଆସେ ତେବେ ଜନଜାତି ବର୍ଗ ଲୋକଙ୍କ ଲାଗି ଏକ ସ୍ୱତନ୍ତ୍ର ବଜେଟ୍ ବ୍ୟୟବରାଦ କରିବା ସହିତ ଗରିବ କୃଷକ ଏବଂ ଅବହେଳିତ ଲୋକଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରିବା ସହ ଦଳର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରତିକୁ ପାଳନ କରିବ ବୋଲି ସେ କହିଛନ୍ତି। ଏହାଛଡ଼ା ଦେଶର ପ୍ରାୟ 30 ଲକ୍ଷ ବେକାରୀ ଯୁବକ ଯୁବତୀଙ୍କୁ କାର୍ଯ୍ୟପନ୍ଥା ଯୋଗାଇ ଦେବା ସହିତ ଏମ୍ଏନ୍ଆର୍ଇଜିଏ ଯୋଜନା ଅଧୀନରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କୁ ଅତିକ୍ରମରେ 100 ଦିନର ନିଯୁକ୍ତି ସୁବିଧା କଂଗ୍ରେସ ଯୋଗାଇ ଦେବ ବୋଲି ସେ କହିଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ପକ୍ଷରୁ ଆଜି ଓଡ଼ିଶା ଲାଗି କେତେଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି 8ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାଲେପୁର ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ଅରିନ୍ଦମ ରାୟ, ହିନ୍ଦଳରୁ ସୀମାରାଣୀ ନାୟକ, ତେଲକୋଇରୁ ଫକୀରମୋହନ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ବାସୁଦେବପୁରରୁ ବାଣୀ କଲ୍ୟାଣ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡି 3ଟି ଆସନ ଭୋଗ୍ରାଇରୁ ଗୌତମ ବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରିଛି। ଏଠାରେ ସୂଚନା ଦିଆଯାଇପାରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଜନତା ପାର୍ଟି 7ଟି, କଂଗ୍ରେସ 8ଟି ଏବଂ ବିଜେଡି 3ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ବାକି ରହିଛି। ହେଲେ ଏହି 3 ପ୍ରମୁଖ ଦଳ ରାଜ୍ୟରେ ହେବାକୁ ଥିବା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 9ଟି ଲୋକସଭା ଏବଂ 63ଟି ବିଧାନସଭା ଆସନ ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କଂଗ୍ରେସ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ତାଙ୍କ ଦଳ ନିର୍ବାଚନୀ ଇସ୍ତାହାରରେ ଜନସାଧାରଣଙ୍କୁ ଦେଇଥିବା 5 ନ୍ୟାୟ ଓ 25 ଗ୍ୟାରେଣ୍ଟିଙ୍କୁ ପୂର୍ଣ୍ଣ କରିବ। ଆଜି ଗୌହାଟୀଠାରେ ଗଣମାଧ୍ୟମକୁ ଶ୍ରୀ ଖଡ୍ଗେ ଏହା କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ବିଜେପି ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରତି ପାଳନ କରିବା ଦିଗରେ ବିଫଳ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେପି ସରକାର ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିବର୍ଷ 2 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାର ପ୍ରତିଶ୍ରତି ଦେଇଥିଲା, ତେବେ ଏହା ପାଳନ କରିବାରେ ବିଜେପି ବିଫଳ ହୋଇଛି ବୋଲି ଶ୍ରୀ ଖଡ୍ଗେ ଅଭିଯୋଗ କରିଛନ୍ତି। ନାଗାଲାଣ୍ଡର ସମସ୍ତ 39ଟି ମ୍ୟୁନିସିପାଲ ଏବଂ ଟାଉନ୍ କାଉନ୍ସିଲ୍ ଲାଗି ଆସନ୍ତା ଜୁନ୍ 26 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଚଳିତ ଥର ରାଜ୍ୟରେ ପ୍ରଥମ ଥର ଲାଗି ମହିଳାଙ୍କ ନିମନ୍ତେ 33% ସଂରକ୍ଷଣ ସହିତ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଜୁନ୍ 7 ତାରିଖରୁ 11 ତାରିଖ ଅପରାହ୍ନ 3ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡ଼ିବ। 13 ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଜୁନ୍ 20 ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପରିଚାଳନା କମିଟିର ଅନେକ ସଦସ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ବିଜେପି ହେଉଛି ଦେଶର ଏକମାତ୍ର ଦଳ ଯିଏକି ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ଦିଗରେ ସଫଳତାର ସହ କାର୍ଯ୍ୟ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖ୍ ସମ୍ପ୍ରଦାୟର ଜନସାଧାରଣଙ୍କ କଲ୍ୟାଣ ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି। ଦେଶ ଉପରେ ହୋଇଥିବା ସମସ୍ତ ଆକ୍ରମଣର ଉଚିତ ଜବାବ ଦେବା ସହିତ ବିଜୟ ହାସଲ କରିବା ଦିଗରେ ଶିଖ୍ ସମ୍ପ୍ରଦାୟର ଅବଦାନ ଅତୁଳନୀୟ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଉତ୍ତରାଖଣ୍ଡର ଘରୱାଲ ଏବଂ କୁମାଓଁ ଡିଭିଜନ ଅନ୍ତର୍ଗତ ପାର୍ବତ୍ୟ ଜିଲ୍ଲାଗୁଡ଼ିକର 575ଟି ଜଙ୍ଗଲରେ ନିଆଁ ଲାଗିଥିବା ଜଣାଯାଇଛି। ଏହାର ପ୍ରଭାବରେ ପ୍ରାୟ 699.89 ହେକ୍ଟର ଜଙ୍ଗଲ ଜମି କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ରିପୋର୍ଟ ଅନୁଯାୟୀ ଏହି ଜଙ୍ଗଲ ନିଆଁ ଯୋଗୁଁ 14,41,771 ମୂଲ୍ୟର ଜଙ୍ଗଲ ସମ୍ଭଳ ନଷ୍ଟ ହୋଇଛି। ଇତିମଧ୍ୟରେ ନୈନିତାଲ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଲାଗି ଭାରତୀୟ ବାୟୁସେନାର MI-17 ହେଲିକପ୍ଟରର ସହାୟତା ନିଆଯାଇଛି। ଏହି ହେଲିକପ୍ଟରଟି ଭୀମତାଲ ହ୍ରଦରୁ ପାଣି ନେଇ ନିଆଁ ଲିଭାଇବାକୁ ପ୍ରଚେଷ୍ଟା ଜାରି ରଖିଛି। ନୈନିତାଲ ଜିଲ୍ଲାରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି। ଆଜି ସନ୍ଧ୍ୟାରେ ଜଙ୍ଗଲ ନିଆଁ ସ୍ଥିତିର ସମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିବା ଜଣାଯାଇଛି। ଦେଶର ନଦୀଗୁଡ଼ିକ ଦ୍ରତଗତିରେ ଶୁଖିବାରେ ଲାଗିଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଠିକ୍ ପରିମାଣର ବର୍ଷା ହେଉ ନଥିବାରୁ ସ୍ଥିତି ଅଧିକ ଗୁରୁତର ହୋଇଯାଇଛି। ଏପରିକି ହିମାଳୟ କ୍ଷେତ୍ରରୁ ବାହାରିଥିବା ଗଙ୍ଗା ଯମୁନା ଭଳି ନଦୀ ଅବବାହିକା ଅଞ୍ଚଳରେ ମଧ୍ୟ ମରୁଡ଼ି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗଙ୍ଗାନଦୀ ପ୍ରବାହିତ ହେଉଥିବା 11ଟି ରାଜ୍ୟର ପ୍ରାୟ 2,86,000 ଗ୍ରାମରେ ଜଳ ଉପଲବ୍ଧତା ହ୍ରାସ ପାଉଛି। ଏଥିଲାଗି ପ୍ରକୃତି, ଜଳବାୟୁ ପରିବର୍ତ୍ତନ ସହିତ ଅନେକଗୁଡ଼ିଏ ମନୁଷ୍ୟକୃତ କାରଣ ରହିଥିବା ଏହି ରିପୋର୍ଟରେ କୁହାଯାଇଛି। ଦେଶରେ 13ଟି ବଡ଼, 45ଟି ମଧ୍ୟମ ଧରଣର ଏବଂ 55ଟି କ୍ଷୁଦ୍ର ଜଳଗ୍ରହଣ କ୍ଷେତ୍ର ରହିଛି। ମିଳିଥିବା ତଥ୍ୟ ଅନୁଯାୟୀ ପାଣି କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ସର୍ବାଧିକ ସମୃଦ୍ଧ ଦେଶ। ତେବେ 85% ବର୍ଷା ପାଣି 3 ମାସରେ ସମୁଦ୍ରକୁ ଚାଲିଯାଇଥାଏ। କ୍ଷୁଦ୍ର ନଦୀଗୁଡ଼ିକ ଏହି ପାଣିକୁ ସଂରକ୍ଷିତ କରି ରଖିଥାନ୍ତି। ମାତ୍ର ଏବେ ଅନେକ କ୍ଷୁଦ୍ର ନଦୀ ଶୁଖିଯାଉଥିବାରୁ ଜଳ ଆୟୋଗ ଉଦ୍ବେଗ ପ୍ରକାଶ କରିଛନ୍ତି। ତେଣୁ ବଡ଼ ନଦୀଠାରୁ କ୍ଷୁଦ୍ର ନଦୀ ଉପରେ ଅଧିକ ଧ୍ୟାନ ଦେଇ ସେଠାରେ ପାଣି ସଂରକ୍ଷଣ କରି ରଖିବା ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଆୟୋଗ ସୁପାରିଶ କରିଛନ୍ତି। ଏହାଦ୍ୱାରା ଜଳ ସମସ୍ୟାକୁ କେତେକାଂଶରେ ପ୍ରତିହତ କରାଯାଇପାରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଜାପାନର ବୋନିନ୍ ଦ୍ୱୀପରେ ଆଜି ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ରିଚର୍ ସ୍କେଲ୍ରେ ଏହାର ତୀବ୍ରତା 6.9 ରେକର୍ଡ କରାଯାଇଛି। ଟୋକିଓ ସହରର ଦକ୍ଷିଣକୁ ପ୍ରାୟ 875 କିଲୋମିଟର ଦୂରରେ ଏହାର ଏପିସେଣ୍ଟର ଥିବା ଜଣାପଡ଼ିଛି। ଜାପାନ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପ ଆଜି ଭାରତୀୟ ସମୟ ଅପରାହ୍ନ 2:36 ଅନୁଭୂତ ହୋଇଥିଲା। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ରେ ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଥିବା ଆଜିର ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଆଇପିଏଲ୍ର ଆଜି ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 258 ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 257 କରିଥିଲା। ଦଳ ପକ୍ଷରୁ ଓପନର ଜେକ୍ ଫ୍ରେସର ମ୍ୟାକ୍ଗୁରକ୍ ସର୍ବାଧିକ 84 ସଂଗ୍ରହ କରିଥିଲେ। ସେହିଭଳି ଟ୍ରିଷ୍ଟାନ୍ ଷ୍ଟପ୍ସ 48 କରି ଅପରାଜିତ ଥିବାବେଳେ ସାଇ ହୋପ୍ 41 କରିଥିଲେ। ଆମର ହସ୍ତଗତ ହୋଇଥିବା ସୂଚନା ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ 17.4 ଓଭରରେ 6 ୱିକେଟ୍ ହରାଇ 210 ସଂଗ୍ରହ କରିଛି। ବିଜେପି ତୃତୀୟ ଥର ଲାଗି କ୍ଷମତାକୁ ଆସିଲେ ଭାରତ ବିଶ୍ୱର ସର୍ବୋଚ୍ଚ 3ଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇବ ବୋଲି ବରିଷ୍ଠ ବିଜେପି ନେତା ଅମିତ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ଓଡ଼ିଶାରେ ଆଉ 3ଟି ଏବଂ ବିଜେପି ଆଉ 8ଟି ବିଧାନସଭା ଆସନ ଲାଗି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ଏବଂ ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ।